ନମସ୍କାର, ମୁଁ ବବୁଲୁ ଡିଗଲ କହୁଥିଲି 21 ନମ୍ବର ୱାର୍ଡରୁ, ଜନତା ନଗରରୁ। ଏ ଡ୍ରେନ ବର୍ଷା ପାଣି ଗୁଡ଼ା ଜମିକି ରହିଛି, ଘର ଭିତରେ ବର୍ଷା ପାଣି ଗୁଡ଼ା ପଶିଗଲାଣି, ତ ଆକୁ ଟିକେ ଡ୍ରେନଟା ଯଦି ସଫା ହେଇପାରନ୍ତା ବହୁତ ଉପକୃତ ହୁଅନ୍ତୁ। ଡ୍ରେନ ପାଣି ଗୁଡ଼ା ଘରେ ଘରେ ଚଳପ୍ରଚଳ କରିହୁଏନି, ଟିକେ ସମାଧାନ କରନ୍ତୁ। ଧନ୍ୟବାଦ।